ஓம் சாந்தி. அஜிர சகர மகாபாக்கியம் 28 April 2024 மதுர சந்தன்மனே, ஏஹா உன்னதி கரிபார பிரகிருத சத்சங்க அட்டே. துமி வர்த்தமான் சத்ய பிதங்கர சங்க கருச்ச, செதிபாய் மித்யா சங்கக்கு கெபேலே பி ஜிவா உச்சித் நுஹே. பிரஸ்னா, ତୁମ ସନ୍ତାନମାନଙ୍କର ବୁଦ୍ଧି କେଉଁ ଆଧାରରେ ସଦାସର୍ବଦା ବିହଦରେ ସ୍ଥିତ ହୋଇ ରହିପାରିବ? ଉତ୍ତର, ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୁରୁଥାଉ। ଯାହା କିଛି ଡ୍ରାମାରେ ଘଟୁଛି ଏସବୁ ନିଧର୍ଯ୍ୟ ଅଛି, ଏଥିରେ 1 ସେକେଣ୍ଡରେ ମଧ୍ୟ ପାର୍ଥକ୍ୟ ହୋଇପାରିବ ନାହିଁ। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେବ। ଏହି କଥା ବୁଦ୍ଧିରେ ଭଲ ଭାବରେ ଧାରଣ ହେଲେ ତୁମେ ବେହଦରେ ସ୍ଥିତ ହୋଇ ରହିପାରିବ। ବେହଦରେ ସ୍ଥିତ ହେବା ପାଇଁ ଧ୍ୟାନରେ ରହୁଛି ବର୍ତ୍ତମାନ ବିନାଶ ହେବାକୁ ଯାଉଛି, ଆମକୁ ଘରକୁ ଫେରିଯିବାକୁ ହେବ। ପବିତ୍ର ହେଲେ ହିଁ ଆମେ ଘରକୁ ଯିବା। ଓମ୍ ଶାନ୍ତି। ମିଠା ମିଠା ଆତ୍ମା ରୂପେ ସନ୍ତାନ ମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି। ସେହି ପିଲାମାନଙ୍କୁ ହିଁ ବୁଝାଉଛନ୍ତି ଯେଉଁମାନେ ନିର୍ବୁଦ୍ଧିଆ। ସ୍କୁଲରେ ଶିକ୍ଷକ ପାଠ ପଢାଇଥାନ୍ତି, କାହିଁକି ନା ପିଲାମାନେ ଅଜ୍ଞାନ ଅର୍ଥାତ୍ ନିର୍ବୁଦ୍ଧିଆ ଥାନ୍ତି। ପିଲାମାନେ ପାଠପଢା ଦ୍ୱାରା ବୁଦ୍ଧିମାନ ହୋଇଯାଆନ୍ତି। ତୁମେ ମଧ୍ୟ ଏହି ପାଠ ପଢି ସବୁ ବୁଝି ଯାଉଛ। ଆମକୁ କିଏ ପାଠ ପଢାଉଛନ୍ତି ଏ କଥାକୁ କେବେ ହେଲେ ଭୁଲି ଯାଉ ନାହିଁ। ସୁପ୍ରିମ୍ ବାବା ଆମର ଶିକ୍ଷକ, ତେଣୁ ତାଙ୍କ ମତରେ ଚାଲିବା ଉଚିତ, ଶ୍ରେଷ୍ଠ ହେବାକୁ ପଡ଼ିବ। ସୂର୍ଯ୍ୟବଂଶୀ ସବୁଠାରୁ ଶ୍ରେଷ୍ଠ ଅଟନ୍ତି, ଚନ୍ଦ୍ରବଂଶୀ ମଧ୍ୟ ଶ୍ରେଷ୍ଠ, କିନ୍ତୁ ସୂର୍ଯ୍ୟବଂଶୀ ହେଉଛନ୍ତି ସର୍ବଶ୍ରେଷ୍ଠ। ତୁମେମାନେ ଏଠାକୁ ସର୍ବଶ୍ରେଷ୍ଠ ହେବା ପାଇଁ ଆସିଛ। ତୁମେମାନେ ଜାଣିଛ ଆମକୁ ଏହିପରି ହେବାକୁ ପଡ଼ିବ। ଏପରି ସ୍କୁଲ 5000 ବର୍ଷ ପରେ ଖୋଲୁଛି। ତୁମେ ସବୁକିଛି ଭଲ ଭାବରେ ବୁଝି ଏଠାରେ ବସିଛ। ଏହା ବାସ୍ତବରେ ସତ୍ର ସଙ୍ଗ ଅଟେ। ସତ୍ ହେଉଛନ୍ତି ସର୍ବୋଚ୍ଚ, ତୁମକୁ ତାଙ୍କର ସଙ୍ଗ ମିଳିଛି। ସିଏ ଆସି ସତ୍ୟ ଯୁଗର ସର୍ବଶ୍ରେଷ୍ଠ ଦେବତା କରୁଛନ୍ତି, ଅର୍ଥାତ୍ ଫୁଲ କରୁଛନ୍ତି। ତୁମେମାନେ କଣ୍ଟାରୁ ଫୁଲ ହେଉଛ, କେହି ତା ତୁରନ୍ତ ହୋଇଯାଉଛନ୍ତି, କାହାକୁ ପୁଣି ସମୟ ଲାଗୁଛି। ପିଲାମାନେ ଜାଣିଛନ୍ତି ଏହା ସଙ୍ଗମ ଯୁଗ ଅଟେ, ଯାହାକୁ କେବଳ ପିଲାମାନେ ହିଁ ଜାଣିଛନ୍ତି। ନିଶ୍ଚୟ ମଧ୍ୟ ରହିଛି ଯେ ଏହା ପୁରୁଷୋତ୍ତମ ହେବାର ଯୁଗ। ପୁରୁଷୋତ୍ତମ ମଧ୍ୟ କିପରି ଉଚ୍ଚରୁ ଉଚ୍ଚ ଆଦି ସନାତନ ଦେବୀ ଦେବତା ଧର୍ମର ମହାରାଜା ମହାରାଣୀ ସଦୃଶ ହେବା ପାଇଁ ତୁମେମାନେ ଏଠାକୁ ଆସିଛ। ତୁମେମାନେ ଜାଣିଛ ଆମେ ବିହୋଦର ବାପାଙ୍କ ଠାରୁ ବିହୋଦ ସତ୍ୟଯୋଗେ ସୁଖ ନେବା ପାଇଁ ଆସିଛୁ। ହୋଦର ଯେଉଁ ସବୁ କଥା ରହିଛି ସବୁ ଶେଷ ହୋଇଯାଉଛି। ଲୌକିକ ପିତା, ଲୌକିକ ଭାଇ, ଚାଚା, କାକା, ମାମା ଓ ବିନାଶୀ, ପାଣି କୌଡ଼ିର ସମ୍ପତ୍ତି ଆଦି ଯେଉଁଥିରେ ବହୁତ ମୋହ ରହିଛି ଏସବୁ ବିନାଶ ହୋଇଯିବ। ବାବା ବୁଝାଉଛନ୍ତି ଏହି ସମ୍ପତ୍ତି ଆଦି ସବୁ ବିନାଶୀ, ଏବେ ତୁମକୁ ବେହୋଦକୁ ଯିବାକୁ ହେବ। ଅବିନାଶ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ତୁମେମାନେ ଏଠାକୁ ଆସିଛ। ଆଉ ସବୁ ବିନାଶ ଜିନିଷ, ଶରୀର ମଧ୍ୟ ବିନାଶୀ ଅଟେ, ରୋଗରେ ପଡିଥାନ୍ତି ବିନାଶ ହୋଇଯାଇଥାଏ, ଅକାଳ ମୃତ୍ୟୁ ହୋଇଯାଏ। ଆଜିକାଲି ତ ଦେଖ କଣ କଣ ସବୁ ତିଆରି କରୁଛନ୍ତି, ବିଜ୍ଞାନ ମଧ୍ୟ ଅଦ୍ଭୁତ କାର୍ଯ୍ୟ କରୁଛି। ମାୟାର ଆଡମ୍ବର କେତେ ରହିଛି, ବୈଜ୍ଞାନିକ ମାନେ ବହୁତ ସାହସ କରୁଛନ୍ତି। ଯାହାଙ୍କ ପାଖରେ ବହୁତ କୋଠାବାଡ଼ି ଅଛି ସେମାନେ ଭାବୁଛନ୍ତି ବର୍ତ୍ତମାନ ହିଁ ଆମ ପାଇଁ ସତ୍ୟ ଯୁଗ। ଏ କଥା ବୁଝୁନାହାନ୍ତି ଯେ ସତ୍ୟ ଯୁଗରେ ଗୋଟିଏ ଧର୍ମ ଥାଏ, ତାହା ହେଉଛି ନୂଆ ଦୁନିଆ। ବାବା କହୁଛନ୍ତି ବର୍ତ୍ତମାନ ସମସ୍ତେ ସମ୍ପୂର୍ଣ୍ଣ ବୁଦ୍ଧିହୀନ ଅଟନ୍ତି। ତୁମେ କେତେ ବୁଦ୍ଧିମାନ ହେଉଛ, ଉପରକୁ ଚଢୁଛ ପୁଣି ସିଡ଼ି ତଳକୁ ଓହ୍ଲାଉଛ। ସତ୍ୟ ଯୁଗରେ ତୁମେମାନେ ବୁଦ୍ଧିମାନ ଥିଲ, ପୁଣି 84 ଜନ୍ମ ନେଇ ନିର୍ବୁଦ୍ଧିଆ ହୋଇଯାଇଛ, ପୁଣି ବାବା ସେ ବୁଦ୍ଧିମାନ କରୁଛନ୍ତି। ଯାହାକୁ ପାରାଶ ବୁଦ୍ଧି କୁହାଯାଉଛି। ତୁମେମାନେ ଜାଣିଛ ଆମେ ପାରାଶ ବୁଦ୍ଧି ବହୁତ ଜ୍ଞାନୀ ଥିଲୁ। ଗୀତା ମଧ୍ୟ ରହିଛି ନା, ବାପା ଆପଣ ଯେଉଁ ସମ୍ପତ୍ତି ଦେଉଛନ୍ତି ତା ଦ୍ଵାରା ସମଗ୍ର ପୃଥିବୀ ଆକାଶର ଆମେ ମାଲିକ ହୋଇଯାଉଛୁ। ଯାହାକୁ କେହି ବି ଆମଠାରୁ ଛଡ଼ାଇ ନେଇପାରିବେ ନାହିଁ, ଆଉ କାହାର ଦଖଲ ରହିବ ନାହିଁ। ବାପା ବହୁତ ବହୁତ ଦେଉଛନ୍ତି, ଏହାଠାରୁ ଅଧିକ କେହି ଝୁଲାମଣି ଭର୍ତ୍ତି କରିଦେଇ ପାରିବେ ନାହିଁ। ଏପରି ବାବା ମିଳିଛନ୍ତି ଯାହାଙ୍କୁ ଆମେ ଅଧାକଳ୍ପ ହେଉଛି ମନେ ପକାଇ ଆସିଛୁ। ଦୁଃଖରେ ତାଙ୍କୁ ସ୍ମରଣ କରିଥାନ୍ତି ନା, ସୁଖ ମିଳିଗଲେ ଆଉ ସ୍ମରଣ କରିବାର ଆବଶ୍ୟକତା ପଡ଼େ ନାହିଁ। ଦୁଃଖରେ ସମସ୍ତେ ସ୍ମରଣ କରିଥାନ୍ତି, ହାଏ ରାମ ଏହିପରି ଅନେକ ପ୍ରକାରର ଶବ୍ଦ କହିଥାନ୍ତି। ସତ୍ୟ ଯୁଗରେ ଏପରି କୌଣସି ଶବ୍ଦ ରହିବ ନାହିଁ। ତୁମେ ବାବାଙ୍କ ସମ୍ମୁଖକୁ ପାଠ ପଢିବା ପାଇଁ ଆସିଛ। ବାବାଙ୍କ ଠାରୁ ଡାଇରେକ୍ଟ ଭର୍ସନ ଅର୍ଥାତ୍ ସିଧାସଳଖ ବାଣୀ ଶୁଣୁଛ। ବାବା ପରୋକ୍ଷ ଭାବରେ ଦେଉ ନାହାନ୍ତି, ଜ୍ଞାନ ପ୍ରତ୍ୟକ୍ଷ ରୂପେ ମିଳୁଛି। ବାବାଙ୍କୁ ଆସିବାକୁ ପଡୁଛି, କହୁଛନ୍ତି ମଧୁର ସନ୍ତାନ ମାନଙ୍କ ପାଖକୁ ଆସିଛି, ମୋତେ ଡାକୁଛ ହେ ବାପଦାଦା। ବାବା ମଧ୍ୟ ପ୍ରତ୍ୟୁତ୍ତର କରୁଛନ୍ତି, ହେ ସନ୍ତାନ ମାନେ ଏବେ ମୋତେ ଭଲ ଭାବରେ ମନେ ପକାଅ, ଭୁଲି ଯାଉ ନାହିଁ। ମାୟାର ବିଘ୍ନ ତ ଅନେକ ଆସିବ, ତୁମକୁ ପାଠପଢାରୁ ଦୂରେଇ ଦେଇ ଦେହ ବିମାନରେ ଆଣିବ, ସେଥିପାଇଁ ଖବରଦାର ରୁହ। ଏହା ହେଉଛି ସତ୍ୟ ସତ୍ସଙ୍ଗ ଉପରକୁ ଚଢିବା ପାଇଁ, ବାକି ସବୁ ସତ୍ସଙ୍ଗରେ ଅଧୋଗତି ହୋଇଥାଏ। ସତର ସଙ୍ଗ ଥରେ ମାତ୍ର ହେଉଛି, ମିଥ୍ୟାର ସଙ୍ଗ ଜନ୍ମ ଜନ୍ମାନ୍ତର ଅନେକ ଥରେ ହେଉଛି। ବାବା ସନ୍ତାନ ମାନଙ୍କୁ କହୁଛନ୍ତି, ଏହା ତୁମର ଅନ୍ତିମ ଜନ୍ମ ଅଟେ, ଏବେ ସେଠାକୁ ଯିବାକୁ ହେବ ଯେଉଁଠାରେ କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ। ଯେଉଁଥିପାଇଁ ତୁମେ ପୁରୁଷାର୍ଥ କରୁଛ, ବାବା ଯାହା କହୁଛନ୍ତି ତାହା ତ ତୁମେ ବର୍ତ୍ତମାନ ଶୁଣୁଛ, ସେଠାରେ ଏସବୁ କିଛି ଜଣା ପଡିବ ନାହିଁ। ଏବେ ତୁମେ କେଉଁଆଡେ ଯାଉଛ ନିଜର ସୁଖଧାମକୁ? ସୁଖଧାମ ତୁମର ହିଁ ଥିଲା, ତୁମେ ସୁଖଧାମରେ ଥିଲ, ଏବେ ଦୁଃଖଧାମରେ ଅଛ। ବାବା ବହୁ ସହଜ ରାସ୍ତା ବତାଉଛନ୍ତି, ସେଇ କଥାକୁ ମନେ ରଖ। ଆମ ଘର ହେଉଛି ଶାନ୍ତିଧାମ, ସେଠାରୁ ଆମେ ସ୍ୱର୍ଗକୁ ଆସିବୁ। ତୁମ ବ୍ୟତୀତ ଅନ୍ୟ କେହି ସ୍ୱର୍ଗକୁ ଆସିବେ ନାହିଁ, ତେଣୁ ତୁମକୁ ହିଁ ସ୍ମରଣ କରିବାକୁ ହେବ। ଆମେ ପ୍ରଥମେ ସୁଖ ପ୍ରାପ୍ତ କରୁଛୁ, ତାପରେ ଦୁଃଖ ପ୍ରାପ୍ତ କରୁଛୁ। କଳି ଯୁଗରେ ସୁଖଧାମ ନଥାଏ, ସୁଖ ମିଳେ ନାହିଁ। ସେଥିପାଇଁ ସନ୍ନ୍ୟାସୀମାନେ ମଧ୍ୟ କୁହନ୍ତି, ସୁଖ କାକ ବିଷ୍ଟ ସମାନ ଅଟେ। ଏବେ ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଘରକୁ ନେଇଯିବା ପାଇଁ ଆସିଛନ୍ତି, ଆମ ପତିତମାନଙ୍କୁ ପବିତ୍ର କରାଇ ନେଇଯିବେ। ତେବେ ଯୋଗର ଯାତ୍ରା ଦ୍ଵାରା ହିଁ ପବିତ୍ର ହେବ। ଯାତ୍ରା ସମୟରେ ବହୁତ ଉପରତଳ ହୋଇଥାଏ, କେହି ରୋଗରେ ପଡି ପୁଣି ଫେରି ଆସନ୍ତି, ଏଠାରେ ମଧ୍ୟ ସେହିପରି। ଏହା ହେଉଛି ଆଧ୍ୟାତ୍ମିକ ଯାତ୍ରା, ଯାହାଦ୍ଵାରା ଅନ୍ତମତି ସ୍ୱଗତି ହୋଇଯିବ। ଆମେ ଆମର ଶାନ୍ତିଧାମକୁ ଯାଉଛୁ, ଏହା ବହୁତ ସହଜ ଅଟେ, କିନ୍ତୁ ମାୟା ବହୁତ ଭୁଲାଇ ଦେଉଛି, ତୁମର ମାୟା ସହିତ ଯୁଦ୍ଧ ଚାଲିଛି। ବାବା ବହୁ ସହଜ ଭାବେ ବୁଝାଉଛନ୍ତି ଯେ ଆମେ ବର୍ତ୍ତମାନ ଶାନ୍ତିଧାମ ଯାଉଛୁ, ବାବାଙ୍କୁ ହିଁ ୟାଦ କରୁଛୁ, ଦୈବୀ ଗୁଣ ଧାରଣ କରି ପବିତ୍ର ହେଉଛୁ। ତିନି ଚାରୋଟି ମୁଖ୍ୟ କଥା ବୁଦ୍ଧିରେ ରଖିବାକୁ ହେବ, ବିନାଶ ତ ନିଶ୍ଚୟ ହେବ। 5000 ବର୍ଷ ପୂର୍ବେ ମଧ୍ୟ ଆମେ ଯାଇଥିଲୁ, ପୁଣି ପ୍ରଥମେ ଆମେ ହିଁ ଆସିବୁ। ଗାୟନ ରହିଛି, ରାମ ଗଲେ ରାବଣ ଗଲେ, ସମସ୍ତଙ୍କୁ ଶାନ୍ତିଧାମ ଯିବାକୁ ହେବ। ତୁମେମାନେ ନିଜ ପାଠପଢା ଅନୁଯାୟୀ ପଦ ପାଉଛ, ତୁମର ଲକ୍ଷ୍ୟ ସମ୍ମୁଖରେ ରହିଛି। କେହି କେହି କହୁଛନ୍ତି ଆମେ ସାକ୍ଷାତକାର କରିବୁ, ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସାକ୍ଷାତକାର ନୁହେଁ ତ ଆଉ କଣ? ଏହାଙ୍କ ବ୍ୟତୀତ ଆଉ କାହାର ସାକ୍ଷାତକାର କରିବ? ବେହଦର ବାବାଙ୍କର। ଅନ୍ୟ କୌଣସି ସାକ୍ଷାତକାର କିଛି କାମର ନୁହେଁ। ବାବାଙ୍କର ସାକ୍ଷାତକାର ଚାହୁଁଛନ୍ତି। ବାବାଙ୍କ ଠାରୁ ମିଠା ଅନ୍ୟ କୌଣସି ଜିନିଷ ନାହିଁ। ବାବା କହୁଛନ୍ତି, ମଧୁର ସନ୍ତାନ ମାନେ ପ୍ରଥମେ ନିଜର ସାକ୍ଷାତକାର କରିଛ। ଆତ୍ମା କହୁଛି, ବାବାଙ୍କ ସାକ୍ଷାତକାର କରିବୁ। ତୁମେ ପ୍ରଥମେ ନିଜର ସାକ୍ଷାତକାର କରିଛ, ଏ କଥା ତୁମେ ପିଲାମାନେ ଜାଣିଗଲଣି। ଏବେ ଜ୍ଞାନ ମିଳୁଛି, ଆମେ ଆତ୍ମା, ଆମର ଘର ହେଉଛି ଶାନ୍ତିଧାମ। ସେଠାରୁ ଆମେ ଆତ୍ମା ମାନେ ଆସୁଛୁ ଅଭିନୟ କରିବା ପାଇଁ। ଡ୍ରାମାର ପ୍ଲାନ ଅନୁସାରେ ପ୍ରଥମେ ସତ୍ୟଯୁଗ ଆଦିରେ ଆମେ ହିଁ ଆସୁଛୁ। ଆଦି ସମୟ ଏବଂ ଅନ୍ତ ସମୟର ମିଳନ, ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ। ସଙ୍ଗମ ଯୁଗରେ କେବଳ ବ୍ରାହ୍ମଣ ମାନେ ରହିଥାନ୍ତି, ଆଉ କେହି ନୁହେଁ। କଳି ଯୁଗରେ ଅନେକ ଧର୍ମ, କୁଳ ଆଦି ରହିଛି। ସତ୍ୟ ଯୁଗରେ ଗୋଟିଏ ଡିନାଇଜ୍ଡ ବା ରାଜଧାନୀ ହେବ। ଏହା କେତେ ସହଜ ଅଟେ ନା? ବର୍ତ୍ତମାନ ତୁମେମାନେ ସଙ୍ଗମ ଯୋଗୀ ଈଶ୍ୱରୀୟ ପରିବାରର ସଦସ୍ୟ ଅଟ। ତୁମେ ନା ସତ୍ୟ ଯୋଗୀ ନା କାଳି ଯୋଗୀ ଅଟ। ଏକଥା ମଧ୍ୟ ଜାଣିଛ ଯେ କଳ୍ପ କଳ୍ପ ବାବା ଆସି ଏପରି ପାଠ ପଢ଼ାଉଛନ୍ତି। ଏଠାରେ ତୁମେ ବସିଛ, ତେଣୁ ଏକଥା ସ୍ମୃତିରେ ଆସିବା ଦରକାର। ଶାନ୍ତିଧାମ ସୁଖଧାମ ଏବଂ ଏହା ହେଉଛି ଦୁଃଖଧାମ। ବୁଦ୍ଧି ଦ୍ୱାରା ଏହି ଦୁଃଖଧାମରୁ ବୈରାଗ୍ୟ ଅଥବା ସନ୍ନ୍ୟାସ କରାଯାଉଛି। ସେମାନେ ବୁଦ୍ଧି ଦ୍ୱାରା ସନ୍ନ୍ୟାସ କରୁନାହାନ୍ତି, ସେମାନେ ତ ଘର ଦ୍ୱାର ତ୍ୟାଗ କରି ସନ୍ନ୍ୟାସ କରୁଛନ୍ତି। ତୁମକୁ ବାବା କେବେ ଘର ଦ୍ୱାର ତ୍ୟାଗ କରିବାକୁ କହୁନାହାନ୍ତି। ଏବେ ନିଶ୍ଚିନ୍ତ ରୂପେ ନିଜର ଅଥବା ଭାରତର ସେବା କରିବାକୁ ହେବ। ସେବା ତ ଘରେ ରହି ମଧ୍ୟ କରିପାରିବ, କିନ୍ତୁ ପାଠ ପଢିବା ପାଇଁ ନିଶ୍ଚିନ୍ତ ଆସିବାକୁ ପଡିବ। ପୁଣି ହୁସିଆର ହୋଇ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ। ସମୟ ବହୁତ କମ, ଗାୟନ ମଧ୍ୟ ରହିଛି, ବହୁତ ଗଲାଣି, ଆଉ କମ ରହିଛି। ଦୁନିଆର ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧକାରରେ ଅଛନ୍ତି, ଭାବୁଛନ୍ତି ଏବେ 40,000 ବର୍ଷ ପଡିଛି। ତୁମମାନଙ୍କୁ ବାବା ବୁଝାଉଛନ୍ତି, ପିଲାମାନେ ବାକି ଅଳ୍ପ ସମୟ ଅଛି, ତୁମକୁ ବିଶାଳ ହୃଦୟ ସମ୍ପନ୍ନ ହେବାକୁ ପଡିବ। ସମଗ୍ର ଦୁନିଆରେ ଯାହା କିଛି ଚାଲୁଛି ସବୁ ଡ୍ରାମାରେ ନିର୍ଦ୍ଧାରିତ ରହିଛି। ଉଙ୍କୁଣି ସଦୃଶ ଡ୍ରାମା ଧୀରେ ଧୀରେ ଚାଲୁଛି। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ଯେଉଁମାନେ ସତ୍ୟ ଯୁଗକୁ ଯିବେ ସେଇମାନେ ହିଁ ଆସି ଏଠାରେ ପଢିବେ। ଅନେକ ଥର ତୁମେମାନେ ହିଁ ପାଠ ପଢିଛ, ଶ୍ରୀମତ ଆଧାରରେ ନିଜର ସ୍ୱର୍ଗ ସ୍ଥାପନ କରୁଛ। ଏ କଥା ମଧ୍ୟ ଜାଣିଛ, ସର୍ବୋଚ୍ଚ ଭଗବାନ ଭାରତକୁ ଆସୁଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ଆସିଥିଲେ, ତୁମେମାନେ କହୁଛ କଳ୍ପ କଳ୍ପ, ଏହିପରି ବାବା ଆସୁଛନ୍ତି। ବାବା ମଧ୍ୟ କହୁଛନ୍ତି, ମୁଁ କଳ୍ପ କଳ୍ପ ଏହିପରି ସ୍ଥାପନା କରିବି, ବିନାଶ ମଧ୍ୟ ତୁମେ ଦେଖୁଛ। ତୁମ ବୁଦ୍ଧିରେ ସବୁ ଜ୍ଞାନ ଭରପୁର ହେଉଛି। ସ୍ଥାପନା ବିନାଶ ଏବଂ ପାଳନର କର୍ତ୍ତବ୍ୟ କିପରି ହେଉଛି ତୁମେ ଜାଣିଛ, ଏ କଥା ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ। ପୂର୍ବରୁ ଜାଣିନଥିଲ, ବାବାଙ୍କୁ ଜାଣିଲେ ବାବାଙ୍କ ଦ୍ୱାରା ତୁମେ ସବୁକିଛି ଜାଣିଯାଇଛ। ବିଶ୍ୱର ଇତିହାସ ଭୂଗୋଳକୁ ଯଥାର୍ଥ ରୀତି ତୁମେମାନେ ହିଁ ଜାଣିଛ। ମନୁଷ୍ୟ କିପରି ତମ ପ୍ରଧାନରୁ ସତ୍ୟ ପ୍ରଧାନ ହେଉଛନ୍ତି, ଏ କଥା ବାବା ତୁମମାନଙ୍କୁ ବୁଝାଉଛନ୍ତି। ତୁମକୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ତୁମେ ଏବେ ପାରସ୍ପୁତି ହେଉଛ, ସତ୍ୟ ଯୁଗରେ ପାରସ୍ପୁତି ହୋଇଥାନ୍ତି। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଏହାକୁ ଗୀତାର ଅଧ୍ୟାୟ ବୋଲି କୁହାଯାଉଛି। ଯେତେବେଳେ ତୁମେମାନେ ପଥର ବୁଦ୍ଧିରୁ ପାରସ ବୁଦ୍ଧି ହେଉଛ, ସ୍ୱୟଂ ଭଗବାନ ନିଜେ ଗୀତା ଶୁଣାଉଛନ୍ତି, କୌଣସି ମନୁଷ୍ୟ ତ ଶୁଣାଉ ନାହାନ୍ତି। ତୁମେ ଆତ୍ମାମାନେ ପୁଣି ଶୁଣି ପୁଣି ଅନ୍ୟମାନଙ୍କୁ ଶୁଣାଉଛ, ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି। ଯାହା ଆତ୍ମାରୂପୀ ଭାଇମାନଙ୍କୁ ଶୁଣାଉଛ, ବୃଦ୍ଧି ହୋଇ ଚାଲିଛି। ତୁମେ ଜାଣିଛ ବାମାସେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ କରୁଛନ୍ତି କାହା ଦ୍ୱାରା ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ କୁଳ ଭୂଷଣ ମାନଙ୍କ ଦ୍ୱାରା ବାବା ଶ୍ରୀମତ ହେଉଛନ୍ତି ଏହା ବୁଦ୍ଧିର କଥା ହୃଦୟରେ ଧାରଣ କରିବାକୁ ହେବ ଏହା ବହୁ ସହଜ ଅଟେ ଏହା ଦୁଃଖଧାମ ଏବେ ଆମକୁ ଘରକୁ ଯିବାକୁ ହେବ କାଳିଯୁଗ ପରେ ସତ୍ୟଯୁଗ ଆସିବ ଏହି କଥା ବହୁତ ଛୋଟ ଏବଂ ସହଜ ମଧ୍ୟ ତୁମେ ଲୌକିକ ପାଠ ନ ପଢ଼ିଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ ଯିଏ ପଢ଼ିବା ଜାଣିଛନ୍ତି ତାଙ୍କଠାରୁ ପୁଣି ଶୁଣିବା ଉଚିତ ସେ ବାବା ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା ଏବେ ତାଙ୍କଠାରୁ ବର୍ଷା ନେବାକୁ ହେବ ବାବାଙ୍କ ଉପରେ ନିଶ୍ଚୟ ରଖିଲେ ସ୍ୱର୍ଗର ବର୍ଷା ମିଳିବ ଅନ୍ତର ମନରେ ଅଜପା ଜପ ଚାଲିବା ଉଚିତ ସେ ବାବାଙ୍କ ଠାରୁ ବେହଦର ସୁଖ ସ୍ୱର୍ଗର ସମ୍ପତ୍ତି ମିଳୁଛି ସେଥିପାଇଁ ସେ ବାବାଙ୍କୁ ନିଶ୍ଚିନ୍ତ ମନେ ପକାଇବାକୁ ହେବ ବେହଦ ବାବାଙ୍କ ଠାରୁ ସମ୍ପତ୍ତି ନେବା ପାଇଁ ସମସ୍ତଙ୍କର ଅଧିକାର ଅଛି ଯେପରି ବିନାଶ ସମ୍ପତ୍ତି ଜନ୍ମସିଦ୍ଧ ଅଧିକାର ରୂପେ ମିଳୁଛି ସେହିପରି ଏହା ହେଉଛି ଅବିନାଶୀ ସମ୍ପତ୍ତି ସେ ବାବାଙ୍କ ଠାରୁ ତୁମକୁ ସମଗ୍ର ବିଶ୍ୱର ରାଜ୍ୟ ମିଳୁଛି ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଏକଥା ବୁଝାଇବାକୁ ହେବ ପ୍ରତ୍ୟେକ ଆତ୍ମାର ଅଧିକାର ରହିଛି ବାବାଙ୍କ ଠାରୁ ଜନ୍ମସିଦ୍ଧ ଅଧିକାର ପ୍ରାପ୍ତ କରିବାର କଳ୍ପ କଳ୍ପ ନେଉଛନ୍ତି ମଧ୍ୟ ତୁମେ ଜୀବନ ମୁକ୍ତିର ସମ୍ପତ୍ତି ନେଉଛ ଯାହାଙ୍କୁ ମୁକ୍ତିର ସମ୍ପତ୍ତି ମିଳୁଛି ସେ ମଧ୍ୟ ଜୀବନ ମୁକ୍ତିକୁ ନିଶ୍ଚିନ୍ତ ଆସିବେ ପ୍ରଥମ ଜନ୍ମ ତ ସୁଖଦାୟୀ ହୋଇଥାଏ ତୁମର ଏହା 84ତମ ଜନ୍ମ ଏହି ସମସ୍ତ ଜ୍ଞାନ ତୁମ ବୁଦ୍ଧିରେ ରହିବା ଉଚିତ ବେହଦର ବାବା ଆମକୁ ପାଠ ପଢ଼ାଉଛନ୍ତି ଏ କଥାକୁ ଭୁଲି ଯାଉ ନାହିଁ ଦେହଧାରୀ କେବେ ଜ୍ଞାନ ଦେଇପାରିବେ ନାହିଁ ସେମାନଙ୍କ ପାଖରେ ରୁହାନି ଜ୍ଞାନ ନଥାଏ ତୁମକୁ ବୁଝାଯାଉଛି ଭାଇ ଭାଇ ଦୃଷ୍ଟି ରଖ ଏହି ଶିକ୍ଷା ମନୁଷ୍ୟମାନଙ୍କୁ ମିଳୁନାହିଁ ଗୀତା ଶୁଣାଉଛନ୍ତି ଯେ ଭଗବାନ ଉବାସ କାମ ମହାଶତ୍ରୁ ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତ ଜିତି ହେବ କିନ୍ତୁ କିଛି ବି ବୁଝୁନାହାନ୍ତି ଭଗବାନ ତ ସତ୍ୟ ଦେବତାମାନେ ମଧ୍ୟ ସେହି ଭଗବାନଙ୍କ ଠାରୁ ହିଁ ସତ୍ୟ ଶିଖିଛନ୍ତି ଶ୍ରୀକୃଷ୍ଣ ମଧ୍ୟ ଏହି ପଦ କେଉଁଠାରୁ ପାଇଲେ ଲକ୍ଷ୍ମୀ ନାରାୟଣ କିପରି ହେଲେ କେଉଁ କର୍ମ କରିଥିଲେ ଏ କଥା କେହି କହିପାରିବେ ବର୍ତ୍ତମାନ ତୁମେ ହିଁ ଜାଣୁଛ ନିରାକାର ବାବା ତାଙ୍କୁ ବ୍ରହ୍ମାଙ୍କ ଦ୍ୱାରା ଏପରି ଶ୍ରେଷ୍ଠ କର୍ମ ଶିଖାଉଛନ୍ତି ଏହା ହେଉଛି ସୃଷ୍ଟି ବର୍ତ୍ତମାନ ତୁମେ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ହୋଇଛ ତୁମ ପାଖରେ ପରମପିତା ଶ୍ରୀ ବାବାଙ୍କର ଜ୍ଞାନ ରହିଛି ତୁମେ ଜାଣିଛ ଯେ ଆମେ ଭଗବାନଙ୍କୁ ଜାଣିଗଲୁ ସିଏ ସର୍ବୋଚ୍ଚ ସତା ନିରାକାର ଅଟନ୍ତି ତାଙ୍କର କୌଣସି ସାକାର ରୂପ ନାହିଁ ବାକି ଯାହା କିଛି ଦେଖୁଛ ସବୁ ସାକାର ମନ୍ଦିରରେ ମଧ୍ୟ ଲିଙ୍ଗ ରୂପ ଦେଖୁଛ ଅର୍ଥାତ୍ ତାଙ୍କର ଶରୀର ନାହିଁ ଏପରି ନୁହେଁ ଯେ ସେ ନାମ ରୂପରୁ ଭିନ୍ନ ଅଟନ୍ତି ହଁ ଅନ୍ୟ ସବୁ ଦେହଧାରୀ ମାନଙ୍କର ନାମ ଅଛି ଜନ୍ମପତ୍ରୀ ରହିଛି ଶ୍ରୀ ବାବା ହେଉଛନ୍ତି ନିରାକାର ତାଙ୍କର ଜନ୍ମପତ୍ରୀ ନାହିଁ କୃଷ୍ଣଙ୍କର ଜନ୍ମ ହେଉଛି ନମ୍ବର 1 ତୁମେ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛ ସେ ବାବା ହେଉଛନ୍ତି ନିରାକାର କଲ୍ୟାଣକାରୀ ବାବା ଆସିଛନ୍ତି ତେଣୁ ନିଶ୍ଚିନ୍ତ ରୂପେ ସମ୍ପତ୍ତି ଦେବେ ତାଙ୍କର ନାମ ଶିବ ଏକାଧାରାରେ ସେ ପିତା ଶିକ୍ଷକ ସଦ୍ଗୁରୁ ଅଟନ୍ତି କେତେ ଭଲ ଭାବରେ ପାଠ ପଢ଼ାଉଛନ୍ତି ଆଚ୍ଛା ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଓ ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1 ଏହି ଦୁଃଖଧାମର ବୁଦ୍ଧି ଦ୍ୱାରା ସନ୍ୟାସ କରି ଶାନ୍ତିଧାମ ଏବଂ ସୁଖଧାମକୁ ସ୍ମୃତିରେ ରଖିବାକୁ ହେବ ଭାରତର ତଥା ନିଜର ପ୍ରକୃତ ସେବା କରିବାକୁ ହେବ। ସମସ୍ତଙ୍କୁ ଆତ୍ମିକ ଜ୍ଞାନ ଶୁଣାଇବାକୁ ହେବ। ନମ୍ବର ଦୁଇ, ନିଜର ସତ୍ୟ ଯୋଗୀ ଜନ୍ମସିଦ୍ଧ ଅଧିକାର ନେବା ପାଇଁ ଏକମାତ୍ର ବାବାଙ୍କ ଠାରେ ସମ୍ପୂର୍ଣ୍ଣ ନିଶ୍ଚୟ ରଖିବାକୁ ହେବ। ଭିତରେ ଭିତରେ ଆଜପା ଜପା କରିବାକୁ ହେବ। ପ୍ରତିଦିନ ନିଶ୍ଚିନ୍ତ ପାଠ ପଢ଼ିବାକୁ ହେବ। ବରଦାନ ସର୍ବସମ୍ବନ୍ଧର ଅନୁଭୂତି କରିବା ସହିତ ପ୍ରାପ୍ତି ଗୁଡ଼ିକର ଖୁସିର ଅନୁଭବ କରୁଥିବା ତୃପ୍ତ ଆତ୍ମାଭାବ। ଯେଉଁମାନେ ସଚ୍ଚା ପ୍ରେମିକା ସେମାନେ ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ କର୍ମରେ ସର୍ବଦା ପ୍ରାପ୍ତିର ଖୁସିରେ ବୁଡ଼ି ରହିଥାନ୍ତି। କେତେକ ପିଲା ଅନୁଭବ କରୁଛନ୍ତି ଯେ ସେ ମୋର ପିତା ଅଟନ୍ତି, ପତି ଅଟନ୍ତି, ପୁତ୍ର ମଧ୍ୟ ଅଟନ୍ତି, କିନ୍ତୁ ସେହି ଅନୁସାରେ ଯେତିକି ପ୍ରାପ୍ତି ଆଶା କରୁଛନ୍ତି ସେତିକି ମିଳୁନାହିଁ। ତେଣୁ ଅନୁଭୂତି କରିବା ସହିତ ସର୍ବସମ୍ବନ୍ଧ ଦ୍ୱାରା ପ୍ରାପ୍ତିର ମଧ୍ୟ ଅନୁଭବ ହେବା ଦରକାର। ତେବେ ଏହିଭଳି ପ୍ରାପ୍ତି ଏବଂ ଅନୁଭୂତି କରୁଥିବା ଆତ୍ମାମାନେ ସର୍ବଦା ତୃପ୍ତ ଅବସ୍ଥାରେ ରହିଥାନ୍ତି। ସେମାନଙ୍କୁ କୌଣସି ଜିନିଷର ଅପ୍ରାପ୍ତିର ଅନୁଭବ ହୋଇନଥାଏ। ଯେଉଁଠାରେ ପ୍ରାପ୍ତି ରହିଛି ସେଠାରେ ତୃପ୍ତି ନିଶ୍ଚିନ୍ତ ରହିଛି। ଆଜିର ସ୍ଲୋଗାନ, ଯଦି ସେବାର ନିମିତ୍ତ ହେବ ତେବେ ସେବାର ସଫଳତାରୁ ଭାଗ ମିଳିଯିବ। ଆଚ୍ଛା, ଓମ୍ ଶାନ୍ତି।